ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଓଡ଼ିଶାର 4 ରାଜ୍ୟସଭା ଆସନ ଲାଗି ସରିଲା ଭୋଟ, ଆଉ କିଛି ସମୟ ଉତରୁ ଘୋଷଣା ହେବା ଫଲାଫଲ। କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀମାନେ କଲେ ଶୋକ ପ୍ରକାଶ। କବି ଗିରିଜା ବଳିଆର ସିଂହଙ୍କର କବିତା ସଂକଳନ ପାଦ ପୂରଣ ପାଇବା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ଆଉ ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୂରା ଖବର। ଓଡ଼ିଶାର 4 ରାଜ୍ୟସଭା ଆସନ ଲାଗି ଭୋଟ୍ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ଏଛେନ୍ ବିଧାନସଭା ପରିସରନ ଭୋଟ୍ ଗଣତି ଚାଲିଛି, ଆଉ କିଛି ସମୟ ଉତରୁ ଫଳାଫଳ ଘୋଷଣା କରାଯିବା। ଆଜି ସକାଳ 9 ବଜେନୁ ବିଧାନସଭାର 54 ନମ୍ବର କକ୍ଷନ ଭୋଟ୍ ଗ୍ରହଣ କରାଯାଇଥିଲା। ଉପରବେଳା 4 ବଜେ ତକ୍ ମତଦାନ ହୋଇଥିଲା। ମତଦାନ କେନ୍ଦ୍ରନ ଭାରତର ନିର୍ବାଚନ ଆୟୋଗଙ୍କର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଦାୟିତ୍ୱ ତୁଲାଇଥିବା ବେଳକେ ରିଟର୍ଣ୍ଣିଂ ଅଧିକାରୀ ସତ୍ୟବ୍ରତ ରାଉତ ନିର୍ବାଚନ ପରିଚାଳନା କରିଥିଲେ। ଓଡ଼ିଶାର 4 ଆସନ ଲାଗି 5 ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ସେମାନଙ୍କର ଭିତରୁ ବିଜେପିର ମନମୋହନ ସାମଲ ଆଉ ସୁଜିତ କୁମାର, ଆଉ ବିଜେଡିନୁ ସନ୍ତୃପ୍ତ ମିଶ୍ର, କଂଗ୍ରେସ ବିଜେଡି ସିପିଆଇଏମ୍ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତା ଆଉ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ନିର୍ବାଚନ ଲଢ଼ିଛନ୍। ଓଡ଼ିଶା ସହିତ ବିହାର ଆଉ ହରିୟାଣାର 11 ରାଜ୍ୟସଭା ଆସନ ଲାଗି ଆଜି ଭୋଟ୍ ଗ୍ରହଣ ହୋଇଛି। ଆଗନୁ ଗଲା ମାସେ 10 ରାଜ୍ୟର ରାଜ୍ୟସଭା ଆସନ୍ତି ଦ୍ୱିବାର୍ଷିକ ନିର୍ବାଚନ ଲାଗି ନିର୍ବାଚନ ଆୟୋଗଙ୍କ ତରଫ ବିଜ୍ଞପ୍ତି ଜାରି ହୋଇଥିଲା। ସେଥିର୍ ଭିତରୁ 26 ଆସନ୍ତି ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱଥି ନିର୍ବାଚିତ ହୋଇଛନ୍। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରମା କେୟାର ଆଇସିୟୁନ ନିଆଁ ଲାଗବାର ଘଟଣାଟି ମୃତ୍ୟୁ ସଂଖ୍ୟା 11 ବଢ଼ିଛି। ଇତର ଛଡ଼ା 4 ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଘଟଣା ଉତ୍ତରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ଥିତି ଅନୁଧ୍ୟାନ କରିକି ମୃତକମାନଙ୍କର ପରିବାର ଲୋକଙ୍କୁ 25 ଲକ୍ଷ ଟଙ୍କା ଲେଖା ଅନୁକମ୍ପା ସାହସ ଘୋଷଣା କରିଛନ୍। ଇତର ସହିତ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିନୁ 2 ଲକ୍ଷ ଟଙ୍କା ଲେଖା ଅନୁକମ୍ପା ସାହସ ଘୋଷଣା କରାଯାଇଛି। ଆହତମାନଙ୍କ ଲାଗି ଭିଲ୍ 50,000 ଟଙ୍କା ଲେଖା ଘୋଷଣା କରାଯାଇଛି। ଘଟଣାକୁ ନେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ଉନ୍ନୟନ କମିଶନର ଦେଓରଞ୍ଜନ ସିଂଙ୍କ ଅଧ୍ୟକ୍ଷତାରେ ଗୋଟିଏ 6 ଜଣିଆ ତଦନ୍ତ କମିଟି ଗଠନ କରିଛନ୍। ଘଟଣାକୁ ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଫୋନ୍ ଜରିଆ ସୂଚନା ଦେଇଛନ୍। ସବୁ ପ୍ରଭାବିତମାନଙ୍କ ଲାଗି ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପ, ସ୍ଥାନାନ୍ତର ପ୍ରକ୍ରିୟା ଆଉ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସ୍ୱତନ୍ତ୍ର ଚିକିତ୍ସା ସେବା ବାବଦେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍। ଘଟଣାକୁ ନେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍,
ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା। ଯେଉଁମାନେ ଏଥିରେ ଦୁର୍ଭାଗ୍ୟବଶତଃ ଭାବେ ପ୍ରାଣ ହରାଇଛନ୍ତି ତାଙ୍କ ଆତ୍ମାର ସଦ୍ଗତି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି, ଏବଂ ଯେଉଁମାନେ ଆହତ ହୋଇ ଅଲଗା ୱାର୍ଡରେ ଏବଂ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ସେମାନେ କିଭଳି ଭାବରେ ଉନ୍ନତ ସ୍ୱାସ୍ଥ୍ୟସେବା ତାଙ୍କୁ ଯୋଗାଇ ଦିଆଯିବ ସେ ବାବଦରେ ବିଭାଗକୁ ସମ୍ପୂର୍ଣ୍ଣ ଭାବରେ ନିର୍ଦ୍ଦେଶ ମୁଁ ଦେଇସାରିଛି। ଏଥିସହିତ ଯେଉଁଙ୍କର ପାଇଁ ତାଙ୍କ ପରିବାର ପାଇଁ 25 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ମଧ୍ୟ ଘୋଷଣା କରୁଅଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସ୍ସିବି ଅଗ୍ନିକାଣ୍ଡ ଘଟଣାକୁ ନେଇକରି ଦୁଃଖ ପ୍ରକାଶ କରିବାର ସହିତ ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍, ଆଉ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଘଟଣାକୁ ନେଇକରି ଦୁଃଖ ପ୍ରକାଶ କରିବାର ସହିତ ମୃତକମାନଙ୍କର ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ଅତି ଯନ୍ତ୍ରଣାଦାୟକ ବୋଲି କହିବାର ସହିତ ଆହତମାନଙ୍କର ତୁର୍ତ୍ତି ଆରୋଗ୍ୟ କାମନା କରିଛନ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଘଟଣାକୁ ନେଇକରି ଦୁଃଖ ପ୍ରକାଶ କରିଛନ୍। ନୂଆଦିଲ୍ଲୀ ସଂସଦ ଭବନ ପରିସରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ଭେଟିଛନ୍। ଏ ଅବସରରେ ଓଡ଼ିଶାରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମ, ଭିନ୍ ଭିନ୍ କ୍ଷେତ୍ରରେ ହେଉଥିବା ନିରନ୍ତର ପ୍ରଗତି, ବିକଶିତ ଓଡ଼ିଶା, ବିକଶିତ ଭାରତର ଦୃଷ୍ଟିକୋଣ ସହିତ ରାଜ୍ୟର ଅଭିବୃଦ୍ଧିକୁ ଆହୁରି ତୃପ୍ତି କରିବା ଲାଗି ଚାଲିଥିବା ଚେଷ୍ଟା ବାବଦେ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ରାଜ୍ୟପାଳ ଆଲୋଚନା କରିଛନ୍। ସାଧାରଣ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ସିପିଇଟି ଲାଗି ଆବେଦନ ସମୟ ଆଇବା 18 ତକ୍ ବଢ଼ାଯାଇଛି ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ ସୂଚନା ଦିଆଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ 18 ରାତିର 11:45 ତକ୍ ସାମ୍ସ ପୋର୍ଟାଲ ଜରି ଫର୍ମ ପୂରଣ କରିପାରିବେ। ଆଇବା ମାସର 27 ମେ 10 ତକ୍ ଭିନ୍ ଭିନ୍ ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ସିପିଇଟି ପ୍ରବେଶିକା ପରୀକ୍ଷା ହେବା। ମାର୍କ ଆଧାରିତ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟକ୍ରମ ଲାଗି ବଛାଯିବା। ଇତାର ସହିତ ଜୁଲାଇ 10 ତକ୍ ସବୁ ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟ ସ୍ନାତକୋତ୍ତର ପାଠପଢ଼ା ମୂଲ କରାଯିବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ କୁହାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶାର ବିଶିଷ୍ଟ କବି ଗିରିଜା ବଳିଆର ସିଂଙ୍କର କବିତା ସଂକଳନ ପାଦପୂରଣ 2025 ଲାଗି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାରକେ ମନୋନୀତ ହୋଇଛି। ଏ ବାବଦେ ଏକାଡେମୀ ତରଫୁ ଘୋଷଣା କରାଯାଇଛି। ଓଡ଼ିଆ ସହିତ 24 ଭାରତୀୟ ଭାଷା ଲାଗି ଏ ପୁରସ୍କାର ଘୋଷଣା କରାଯାଇଛି। ଆଇବା 31 ଦିନ ନୂଆଦିଲ୍ଲୀନ ଗୋଟିଏ ଖାସ୍ ସମାରୋହଟି ସମକୁ ସମ୍ମାନିତ କରାଯିବ। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କବି ବଳିଆର ସିଂଙ୍କୁ ଶୁଭେଚ୍ଛା ଜଣାଇଛନ୍। ତାଙ୍କର ଏ ଉପଲବ୍ଧି ଓଡ଼ିଆ ସାହିତ୍ୟକେ ଜାତୀୟ ସ୍ତରନ ନୂଆ ପରିଚୟ ଆଣିଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଉତ୍ତମ ସ୍ୱାସ୍ଥ୍ୟ ଲାଗି ଟିକାକରଣର ଗୁରୁତ୍ୱ ବାବଦେ ଲୋକ ସଚେତନ କରିବା ଲାଗି ଆଜି ପାଳନ କରାଯାଉଛି ଜାତୀୟ ଟିକାକରଣ ଦିବସ। 1995 ମାର୍ଚ୍ଚ 16 ଦିନ ଭାରତନ ପଲ୍ସ ପୋଲିଓ ଟିକା ଖୁଆବାର ଅଭିଯାନ ମୂଲ କରାଯାଇଥିଲା। ଭାରତକେ ପୋଲିଓ ମୁକ୍ତ କରିବା ଲାଗି ଏହି ଅଭିଯାନର ଭୂମିକାକେ ସୁର୍ତା କରିବା ଲାଗି ଫି ବଛର ଆଜିର ଦିନେ ଜାତୀୟ ଟିକାକରଣ ଦିବସ ପାଳନ କରାଯାଉଛି। ଟିକାକରଣ ଅଭିଯାନଟି ନିଜକେ ଉତ୍ସର୍ଗ କରିଥିବା ବ୍ୟକ୍ତିମାନଙ୍କୁ ଆଜିର ଦିନେ ସୁର୍ତା କରାଯାଇସି। ଟିକାକରଣର ମହତ୍ ଉଦ୍ଦେଶ୍ୟକେ ଫି ଲୋକଙ୍କଠାରେ ପହଞ୍ଚାବାରଟା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଏ ବଛରର ବାର୍ତ୍ତା ହେଉଛି ମାନବିକତା ଆଧାରଥି ସମକର ଲାଗି ଟିକାକରଣ ସମ୍ଭବ। ଜାତୀୟ ଟିକାକରଣ ଦିବସ ଅବସରରେ ବୁର୍ଲା ଭୀମସାର ସାମାଜିକ ପ୍ରତିଷେଧକ ବିଭାଗ ମୁଖ୍ୟ ଡାକ୍ତର ସ୍ମିତା କୁମାରୀ ପଣ୍ଡା ଆକାଶବାଣୀକେ କହିଛନ୍।
ଚିକିତ୍ସା ବିଜ୍ଞାନ ଆଜି ପର୍ଯ୍ୟନ୍ତ ଯେଉଁସବୁ ରୋଗ ଉପରେ ବିଜୟ ଲାଭ କରିଛି ସେସବୁର ମୁଖ୍ୟ ମାଧ୍ୟମ ହେଉଛି ଟିକାଦାନ ବା ଟିକାକରଣ। ଆଜି ଆମେ ଜାତୀୟ ଟିକାକରଣ ଦିବସ ପାଳନ କରୁଛୁ। ଆଜି ଟିକା ମାଧ୍ୟମରେ ବସନ୍ତ ରୋଗ ଲୋପ ପାଇଛି, ଭାରତରେ ପୋଲିଓ ଆଉ ନାହିଁ। ଟିଟାନସ୍, ଡିଫ୍ଥେରିଆ, ହୁପିଙ୍ଗ କଫ୍, ହେପାଟାଇଟିସ୍ ବି, ମିଜିଲ, ରୁବେଲା, ନିମୋନିଆ, ରୋଟା ଭାଇରସ ପ୍ରଭୃତି ରୋଗ ସଫଳ ଟିକାକରଣ ଦ୍ୱାରା ଅନେକାଂଶରେ ନିୟନ୍ତ୍ରଣ ହୋଇପାରି ସର୍ଭାଇକାଲ କ୍ୟାନ୍ସର ଭଳି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ଏବର୍ଷ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନଙ୍କର ଯୁଗ୍ମ ଶୁଣାଣି ଶିବିର ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଜୁଜୁମରା ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଶୁଣାଣି ଶିବିରଠି 39 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ ଗୋଟିଏ ଅଭିଯୋଗର ତୁର୍ତ୍ତି ସମାଧାନ ହୋଇଥିଲା। ଜଣେ ଅଭିଯୋଗକାରୀଙ୍କୁ ରେଡ୍କ୍ରସ୍ ତରଫ 10,000 ସାହାଯ୍ୟ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟ ସମଲେଇ ପଞ୍ଚାୟତନ ହୋଇଥିବା ଶୁଣାଣି ଶିବିରଠି 81 ଅଭିଯୋଗ ଆସିଥିଲା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କାର୍ଯ୍ୟାଳୟନ ହୋଇଥିବା ଜନଶୁଣାଣି ଶିବିରଠି 74 ଅଭିଯୋଗ ଆସିଥିବା ବେଳେ 21 ତୁର୍ତ୍ତି ସମାଧାନ କରାଯାଇଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦନ୍ତାରୀ ବାହାଲ ପଞ୍ଚାୟତ ପରିସରନ ହୋଇଥିବା ଶିବିରଠି 57 ଅଭିଯୋଗ ଆସିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ପଞ୍ଚାୟତ ସମ୍ମିଳନୀ କକ୍ଷ ପରିସରନ ଜନଶୁଣାଣି ଶିବିର ହୋଇଯାଇଛି। ଜନଶୁଣାଣି ଶିବିର ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜିଲ୍ଲାନ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନର ନେତୃତ୍ୱ ନେଉଥିବା ରାଧେଶ୍ୟାମ ଶତପଥୀଙ୍କୁ ସ୍ୱଚ୍ଛତା ମିତ୍ର ଭାବେ ସମ୍ମାନିତ କରିଛନ୍। ଶିବିରମାନଙ୍କେ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଇସିଡିଏସ୍ କାର୍ଯ୍ୟାଳୟ ପରିସରନ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫୁ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କାର୍ଯ୍ୟକ୍ରମକେ ଉଦ୍ଘାଟନ କରିଥିଲେ। ଏହି ଅବସରରେ ଅତିଥିମାନେ ମହିଳା ଆଉ ଶିଶୁ ସୁରକ୍ଷା ଆଇନ ବାବଦେ ବୁଝାଇଥିଲେ। କେନ୍ଦ୍ର ସରକାରଙ୍କ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଜରିଏ ବୌଦ୍ଧ ଜିଲ୍ଲାର ସବୁ ବ୍ଲକ୍ର ମୌଳିକ ସାକ୍ଷରତା ଆଉ ସଂଖ୍ୟାଜ୍ଞାନ ମୂଲ୍ୟାୟନ ପରୀକ୍ଷା ହୋଇଯାଇଛି। ପରୀକ୍ଷା ଲାଗି 15 ଅତକା ବୟସର 6,765 ଜଣ ନବସାକ୍ଷରଙ୍କୁ ଉଲ୍ଲାସ ପୋର୍ଟାଲ୍ଠି ପଞ୍ଜୀକରଣ କରାଯାଇଥିଲା। ଜିଲ୍ଲାର 600 ଅତକା ପରୀକ୍ଷା କେନ୍ଦ୍ରନ 6,516 ଜଣ ପରୀକ୍ଷା ଦେଇଥିଲେ। ନୂଆପଡ଼ା ଜିଲ୍ଲାନ ଚାଲିଥିବା ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା 2026 ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମ୍ବଲପୁରୀ ଫ୍ୟାସନ ଶୋର ଆୟୋଜନ କରାଯାଇଥିଲା। ନୂଆପଡ଼ା ନ୍ୟାସନାଲ କଲେଜ ପରିସରନ ହୋଇଥିବା କାର୍ଯ୍ୟକ୍ରମଟି ରାଜ୍ୟର ଭିନ୍ ଭିନ୍ ଇଲାକାନୁ ଆସିଥିବା ମହିଳା ଉଦ୍ୟୋଗୀମାନେ ନିଜର ହାତିଆରି ଦର ବିକ୍ରିବଟା କରୁଛନ୍। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିକି ଜିଲ୍ଲାନ ଫେବୃୟାରୀ ମାସେ ଧାରିଜ ଭୂ ରାଜସ୍ୱ, ରୟାଲ୍ଟି, ଜଳକର, ବସୁନ୍ଧରା, ଶିକ୍ଷାନୁଷ୍ଠାନ ପଟ୍ଟା ବାବଦ ଭିନ୍ ଭିନ୍ ବିଷୟଟି ଆଲୋଚନା କରିଛନ୍। ଏ ଅବସରରେ ଜିଲ୍ଲାସ୍ତରର ଆଉ ରାଜସ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି କାଲବୈଶାଖୀ ପ୍ରଭାବଟି ଘଡ଼ଘଡ଼ି ସହିତ ଧୋକାଗଡ଼ି ଆଉ ବର୍ଷା ହୋଇଯାଇଛି। ଏବେ 20 ତ କେତେଟା ଜାଗାନ କାଲବୈଶାଖୀର ପ୍ରଭାବ ଦେଖିବାରକେ ମିଳିବା। ଏବେ 24 ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଧୋକାଗଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଖାଏ। ଓଡ଼ିଶାର 4 ରାଜ୍ୟସଭା ଆସନ ଲାଗି ସରିଲା ଭୋଟ୍, ଆଉ କିଛି ସମୟ ଉତ୍ତରୁ ଘୋଷଣା ହେବା ଫଲାଫଲ। କଟକ ଏସ୍ସିବି ମେଡିକାଲ ଅଗ୍ନିକାଣ୍ଡ ଘଟଣାଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀମାନେ କଲେ ଶୋକ ପ୍ରକାଶ। କବି ଗିରିଜା ବଳିଆର ସିଂଙ୍କର କବିତା ସଂକଳନ ପାଦ ପୂରଣ ପାଇବା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଆଉ ଆଇବା ଚବିଶ ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ଅନୁମାନ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।